वासुदेव श्रीमद्भागवतम् एकादश स्कन्ध पञ्चदश अध्याय श्लोक तीन श्रीभगवान् उवाच सिद्धयोऽष्टादश प्रोक्ता धारणा जुगपालकैः तासमष्टो मत्प्रधानादशैव गुणहेतव। ये एकादश स्कन्ध पञ्चम पञ्चदश अध्याय रे हम भगवान चौदह अध्याय रे सो वर्णना कले कि चौदह अध्याय भक्ति जगर महिमा भक्ति जगर महिमा कह गला। पंचदश अध्याय रे सिद्धि मानकर नाम और लक्षण कह तेईस टी सिद्धि अच्छे जो मैंने टी सिद्धि प्राप्त होती शून्य रु किसी जदि कार्ड बाहर करदे सी भगवान हो जाऊँगी किंतु ये भगवान ये प्रकृत भगवान से कहते ये सब भगवान ना सिद्ध सत्य सप्तम अध्याय जो भगवान कहते चतुर्धाम सिद्धाना सब सिद्ध मान भगवान को तथा छाड़ू भगवान को जापार ना भगवान कौन से मैंने तेणु भगवान पंद्रह अध्याय सब जितेन्द्रिय युक्त जीत श्वास स योगिन मयि धारयत चेत उपतिष्ठति सिद्धय। किभली जन सिद्धि हासिल कर विषय वर्णना कर सिद्धि को भक्ति सिद्धांत सरस्वती ठाकुर कहते किभली वर्णना कर जान दी पैसा सिद्धि जन सिद्धि हासिल कले गोटे सिद्धि अच्छी लगिमा लघु हो जाए तेणु से जल रे चली पार तेणु से टिकेट टिकेट है सब लोक मैंने हजार हजार टकर टिकेट कि देखिए सब दिन जो दिन डिसाइड है से दिन से लोक जनक सिद्ध जनक जल उपर चलें गंगा नदी तेणु ये कथा जो जन कहले भक्ति सिद्धांत सरस्वती ठाकुर से रोते आश्रम हूँ उलट डंगा वेस्ट बेंगल उलट डंगा तेणु से शुणिले से कहले ये दी पैसा सिद्धि ना केमी दी पैसा देने पर जन पार हो गंगा को आते सिद्धि ये कौन दरकार परिश्रम कहीं कर दरकार तेणु जा सिद्धि सब जो रही जो मैंने अष्टांग जो आचरण करती पतंजलि जम नियम आसन प्राणायाम ध्यान धारणा प्रत्याहार समाधि सब जो रही तेणु ये सब सिद्धि हासिल करते तेणु भगवान उद्धव पचार प्रभु कया धारणया का स्वीत कथम वा सिद्धिच्युत कति वा सिद्धयो ब्रूहि योगिना सिद्धिदो भगवान। प्रभु केमी जन सिद्धि प्राप्त हो पारे केत प्रकार सिद्धि अच्छी ये विषय मत कहतु भगवान कहते सिद्धयो अष्टादश प्रोक्ता अठटी प्रकार सिद्धि अच्छी धारणा जोग पारगी धारणा द्वारा जोग द्वारा ये अठटी सिद्धि जन प्राप्त हो पार तासाम अष्टो प्रधाना तादर आठटी हूँ प्रधान एवं दशैव गुण हेतव आ दसटी हूँ ये गुण रु जन प्राप्त हो सतर जतम जो गुण रु जन प्राप्त हो पांचटा पर कह क्षुद्र सिद्धि एमती समुदाय तेईस टी सिद्धि तेणु ये आठटा कौन कौन ना अणिमा महिमा मूर्ति लघिमा प्राप्ति इंद्रिहि प्राकाम्यं श्रुत दृष्टेशु शक्ति प्रेरण मिश्रिता अणिमा बहुत अणु हो कबाट झरका बंद थी से गर्भवती पशिजे ना गर्भवती बाहर पड़े महाभगवान महाप्रभु ये बार थे महामंत्र कीर्तन करी सब घर पर बंद हो रही कि सी बाहर की आसी सिंहद्वार पाखे पड़ते हाँ सीटा निजी विस्तार कर ତେଣୁ ଏଇଭଳି ଭାବେ ରଣିମା ମହିମା ବହୁତ କିଛି ସେ ଯାହା ଚାହିଁବେ ତାହା ପାଇପାରିବେ। ଲଘିମା ବହୁତ ଲଘୁ ହେଇଯିବେ। ପ୍ରାପ୍ତି ଇନ୍ଦ୍ରିୟ ଯାହା ଚାହିଁବେ ସେଇଟା ପାଇଯିବେ। ପ୍ରକାମ୍ୟ ତାଙ୍କର କାମନା ଅନୁସାରେ ସବୁ ପାଇଯିବେ। ସୁତ ଦୃଷ୍ଟି ସୁ ଶକ୍ତି ପ୍ରେରଣ ମିଶିତା ଇଶିତା ଇଶିତା ଶକ୍ତି ଗୋଟେ ରହିଛି ଯୋଗୁଁ ସମସ୍ତଙ୍କୁ ନିଜ ଅଧୀନରେ ରଖିବେ। ଗୁଣେଶୁ ଅସଙ୍ଗ ବିଶ୍ବସିତା ବସିତା ଇଏ ହେଉଛି ନିଜ ଗୁଣରୁ ସେ ଅସଙ୍ଗ ହେଇପାରିବେ। ଯେହେତ କାମ ସ୍ତଦବଶ୍ୟତି କାମ ବାସାୟିତା ଗୋଟେ ରହିଛି ଯିଏ ଯାହା ଚାହିଁବେ ସେଇଟା ପାଇବେ। ତେଣୁ ଏତାମେ ସିଦ୍ଧୟ ସୌମ୍ୟ ଅଷ୍ଟା ଅଷ୍ଟାଦୌ ପ୍ରତିକା ମତା ଇଏ ହେଉଛି ଆଠଟା ମୁଖ୍ୟ ସିଦ୍ଧି। ଆଉ ଦଶଟି ମଧ୍ୟ ରହିଛି ସୂକ୍ଷ୍ମ ସିଦ୍ଧି ମାନେ ଯେଉଁଟା ଗୁଣ ପ୍ରଧାନ ଗୁଣରେ ଜଣେ ପ୍ରାପ୍ତ ହେବ। କ'ଣ କ'ଣ ସେ ସିଦ୍ଧି ନା ସେ ଯେଉଁ ଏଇ ଯେଉଁ ଆଠଟି ସିଦ୍ଧି ଆଧିରୁ ଆଠଟି ସିଦ୍ଧି ହେଉଛି ତିନୋଟି ସିଦ୍ଧି ଯେଉଁ ହେଲା ଏଇଟା ହେଉଛି ଇନ୍ଦ୍ରିୟର। ଆଉ ଯେଉଁ ଚାରୋଟି ସିଦ୍ଧି ପ୍ରକ୍ୟାମ ଆଦି ଚାରୋଟି ସିଦ୍ଧି ଏଇଟା ହେଉଛି ସ୍ୱଭାବର ଅର୍ଥାତ୍ ସ୍ୱାଭାବିକ। ତେଣୁ ଆଉ ଯେଉଁ ରହିଲା ଅବଶିଷ୍ଟ ଏବଂ ସବୁ ଆଉ ଏଗାରଟି ରହିଲା ଏଇଟା ହେଉଛି କ'ଣ କ'ଣ ନା ଏଇ ଆଠଟା ତ କୁହାଗଲା। ନବମ ହେଉଛି ଅଣୁ ଅଣୁ ନିମକ୍ତ ତାପରେ ଦୂରଶ୍ରବଣ ଦୂରଦର୍ଶନ ଇଚ୍ଛାନୁରୂପ ଦେହର ଗତି ଇଚ୍ଛାନୁରୂପ ଆକାର ଗ୍ରହଣ ପରକାୟ ପ୍ରବେଶ ପର ଶରୀରରେ ପ୍ରବେଶ କରିଯିବେ ସ୍ୱେଚ୍ଛା ମୃତ୍ୟୁ ଦେବକ୍ରୀଡ଼ା ଦର୍ଶନ ସଂକଳ୍ପିତ ପଦାର୍ଥ ପ୍ରାପ୍ତି ଅପ୍ରତିହତ ଆଜ୍ଞା ଓ ଗତି ଇଏ ହେଉଛି ସବୁ ମାୟିକ ମାୟା ଦ୍ୱାରା ତୃଣର ମାୟା ଦ୍ୱାରା ସେମାନେ ସବୁ ଏଇଟାକୁ ସବୁ ପ୍ରାପ୍ତ ହୁଅନ୍ତି। ତେଣୁ ଏଇ ଯେଉଁ ଅଷ୍ଟାଦଶ ଇଏ ରହିଛି ତାପରେ ମଧ୍ୟ ଆହୁରି ପାଞ୍ଚଟା ରହିଛି କ୍ଷୁଦ୍ର ସିଦ୍ଧି ରହିଛି। ତେଣୁ ସାଧାରଣତଃ ଲୋକମାନେ ଏଇ ସିଦ୍ଧି ପ୍ରାପ୍ତ ହେବା ପାଇଁ ପାଗଳ ହେଇଯାଆନ୍ତି। କିନ୍ତୁ ଏ ସିଦ୍ଧିଟା ର ଉଦ୍ଦେଶ୍ୟ ହେଉଛି କହିବାର ଉଦ୍ଦେଶ୍ୟ ଜଣେ ଏ ସିଦ୍ଧି ପାଇଁ ଚେଷ୍ଟା କରିବ ନାହିଁ। କାହିଁକି ନା ଏ ସିଦ୍ଧି ଭଗବାନଙ୍କୁ ପ୍ରାପ୍ତ ହେବାରେ ବାଧା ଡାଲିବ। ଆମେ ତ ସିଦ୍ଧି ପାଇବା ପାଇଁ ଚାହିଁବା ଆଉ ଭଗବାନଙ୍କୁ କ'ଣ ପାଇବା। ତେଣୁକରି ଭଗବାନ ଯେଉଁ ପନ୍ଦର ଅଧ୍ୟାୟରେ ବିଭିନ୍ନ ଯେଉଁ ରହିଛି କେତେଟା ସିଦ୍ଧି ରହିଛି ଜନ୍ମଠାରୁ ମଧ୍ୟ ପ୍ରାପ୍ତ ହୁଅନ୍ତି ଦେବଗଣ ସେମାନେ ସିଦ୍ଧି ଜନ୍ମରୁ ପ୍ରାପ୍ତ ହୁଅନ୍ତି। ଯେମିତି ଜଳଜନ୍ତୁ ଜଳଜନ୍ତୁ ଆମେ ଜଳରେ ରହିପାରିବାନି କିନ୍ତୁ ସେମାନେ ଜଳରେ ରହିପାରିବେ। ପକ୍ଷୀମାନେ ଆକାଶରେ ରହିପାରିବେ ଆମେ ରହିପାରିବା ନାହିଁ। ପ୍ରେତଗଣ ନିଜକୁ ଲୁଚେଇକି ରଖିପାରିବେ ଆମେ ରଖିପାରିବାନି। ପର ଶରୀରରେ ପ୍ରବେଶ କରିପାରିବେ ପ୍ରେତଗଣ। ତେଣୁ ଏଇସବୁ ଯେଉଁ ସିଦ୍ଧି ରହିଛି ଆ ପ୍ରତି ଜଣେ ଆକର୍ଷିତ ହେଲେ ତାହେଲେ ସେ ଭଗବାନଙ୍କୁ ପାଇବା ପାଇଁ ବାଧା ସୃଷ୍ଟି ହେବ। ତେଣୁ ଭଗବାନ କହୁଛନ୍ତି ଯେ ଅହମାତ୍ମା ତରୁ ବାହୁ ଏ ଉଦ୍ଧବ ଅହମାତ୍ମାନ୍ତରୁ ବାହୁ ଅନାବୃତ ସର୍ବଦେହିନାମ ଯଥା ଭୂତାନି ଭୂତେଷୁ ବହିରନ୍ତ ସ୍ୱୟଂ ତଥା ଯେଉଁଭଳି ଭାବରେ ମହାଭୂତ ସକଳ ଯେମିତି ଚତୁର୍ବିଧ ଭୌତିକ ପଦାର୍ଥ ସମୂହ ଅନ୍ତରେ ଏବଂ ବାହାରେ ବିରାଜମାନ ସେହିଭଳି ଭଗବାନ ସମସ୍ତ ପ୍ରାଣୀମାନଙ୍କର ବାହ୍ୟ ଏବଂ ଅନ୍ତରରେ ବର୍ତ୍ତମାନ ରହିଛନ୍ତି। ସେହି ଭଗବାନଙ୍କର ସ୍ମରଣରେ ଯିବା ହିଁ ଆମର ପ୍ରକୃତ ଉଦ୍ଦେଶ୍ୟ ହେବା କଥା। କିନ୍ତୁ ଆମେ ଏଇ ସିଦ୍ଧି ପ୍ରତିରେ ଗୋଡ଼ଉଛେ। ତେଣୁ ଏ ଶ୍ରୀମଦ୍ ଭାଗବତେ ମହାପୁରାଣେ ବଂଶଧ୍ୱାସେ ପରମେଶ୍ୱର ସଂଗୀତ ବୈଶିଜ୍ଞାନ ఏకాదశకందే శ్రీ భగవద్ధవ సమాధి పంచదశ అధ్యాయ ఓం నమః భగవతే వాసుదేవాయ ఓం నమః భగవతే వాసుదేవాయ.